ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମରେ ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି ଏବଂ ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ, କାରଣ ସେ ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ଆଉ ସେ କାହାକୁ ନିରାଶ କରନ୍ତି ନାହିଁ, ଆଉ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ତାହାଙ୍କର ପରିଚୟ ପାଇବା ସଙ୍ଗେ ସଙ୍ଗେ ତାହାଙ୍କର ସମସ୍ତ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ତେଣୁ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ ଏବଂ ତୁମର ଜୀବନ୍ତ ମୁଖ ନିଃସୃତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ହିଁ ଆମମାନଙ୍କୁ ଶକ୍ତି ଦିଏ, ସାନ୍ତ୍ୱନା ଦିଏ, ଶାନ୍ତି ଦିଏ। ଆଉ ତୁମର ବାକ୍ୟ ହିଁ ଆମମାନଙ୍କୁ ଏ ଅନ୍ଧକାରମୟ ଜଗତରେ ଆଲୋକ ଦେଖାଏ। ତେଣୁକରି ପବିତ୍ର ପ୍ରଭୁ, ଆମମାନେ ଏହି ସମୟରେ ତୁମ ନିକଟକୁ ଆସୁଅଛୁ, ତୁମ ନିକଟରେ ପ୍ରଭୁ ଭିକ୍ଷା କରୁଅଛୁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଯେପରି ଆମମାନେ ତୁମର ବାକ୍ୟ ଅନୁଯାୟୀ ତୁମର ସ୍ୱର ଶୁଣିବା ସଙ୍ଗେ ସଙ୍ଗେ ତୁମ ନିକଟରେ ନିଜର ଜୀବନକୁ ସମର୍ପଣ କରି ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରୁ। ଏହି ଅନୁଗ୍ରହ ତୁମେ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟର 20 ପ୍ରଥମ ପଦରୁ ଆରମ୍ଭ କରି 6 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି 20 ଖ୍ରୀଷ୍ଟ, ଶୟତାନ, ମନୁଷ୍ୟ, ମହାକ୍ଲେଶର ସାଧୁବୃନ୍ଦ, ପୁନରୁତ୍ଥାନ, ପୃଥିବୀ ଓ ମହାଶ୍ୱେତ ସିଂହାସନର ସମ୍ପର୍କକୁ ନେଇ 1000 ରାଜତ୍ୱକାଳ ସହିତ ଆଲୋଚନା କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି 1000 ରାଜତ୍ୱ। ତେବେ ଏହି 1000 ରାଜତ୍ୱ ନେଇ ଯଦିଓ କେବଳ ଏହି 20 ଉଲ୍ଲେଖ ହୋଇଅଛି, ମାତ୍ର ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଏହି ପୃଥିବୀରେ ଖ୍ରୀଷ୍ଟଙ୍କର ରାଜତ୍ୱକୁ ଦର୍ଶାଏ। ଖ୍ରୀଷ୍ଟ ଏହି ପୃଥିବୀକୁ ଆଗମନ କରି ତାହାଙ୍କର ରାଜ୍ୟ ସ୍ଥାପନ କରିବା ନିମନ୍ତେ ଯାଉଅଛନ୍ତି, ଯାହା ଏକ ଧାର୍ମିକତାର ତଥା ଶାନ୍ତିର ରାଜ୍ୟ ହେବ। ଆଉ ଏହି 1000 ରାଜତ୍ୱର ଆରମ୍ଭରେ ଖ୍ରୀଷ୍ଟ ଆଗମନ କରନ୍ତି। ପ୍ରକାଶିତ ବାକ୍ୟର 20 ଏହା ଅତି ସ୍ପଷ୍ଟ କରିଦିଏ ଯେପର୍ଯ୍ୟନ୍ତ ଖ୍ରୀଷ୍ଟ ଆଗମନ କରିନାହାନ୍ତି ସେପର୍ଯ୍ୟନ୍ତ 1000 ରାଜତ୍ୱ ଆରମ୍ଭ ହେବ ନାହିଁ। ଏହି 20 ପ୍ରଥମ 9 ପଦରେ ଆମେ 1000 ଶବ୍ଦଟି 6 ପୁନରାବୃତ୍ତି ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଏହି ଶବ୍ଦ ଉପରେ ଏକ ପ୍ରକାର ଗୁରୁତ୍ୱାରୋପ କରିବା ଏହାର ଗୁରୁତ୍ୱପୂର୍ଣ୍ଣତାକୁ ପ୍ରକାଶ କରେ। ଏହା ଖ୍ରୀଷ୍ଟଙ୍କର 1000 ରାଜତ୍ୱକୁ ଆକ୍ଷରିକ ଭାବେ ଉପସ୍ଥାପିତ କରେ। ଯେଉଁମାନେ ଏହି ବିଷୟକୁ ଅଗ୍ରାହ୍ୟ କରନ୍ତି ସେମାନେ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହୁଅନ୍ତି। ତେବେ 1000 ରାଜତ୍ୱ ପୂର୍ବରୁ ଖ୍ରୀଷ୍ଟ ଯେ ପୃଥିବୀକୁ ଆଗମନ କରିବେ, ଏହାର କେତେକ ଯୁକ୍ତିଯୁକ୍ତ କାରଣ ରହିଅଛି, ଯାହାକି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମତଃ, ଶୟତାନ ଯେପର୍ଯ୍ୟନ୍ତ ପାର୍ଥିବ ଦୃଶ୍ୟପଟରୁ ବିତାଡ଼ିତ ନ ହୋଇଛି, ସେପର୍ଯ୍ୟନ୍ତ 1000 ରାଜ୍ୟ ସ୍ଥାପିତ ହୋଇପାରିବ ନାହିଁ। କାରଣ ଆପଣ ଏହି ପୃଥିବୀରେ ଏକ ଆଦର୍ଶ ରାଜ୍ୟ ପାଇପାରିବେ ନାହିଁ ଯେପର୍ଯ୍ୟନ୍ତ ଶୟତାନ ତାହାର କାର୍ଯ୍ୟ କରିବା ନିମନ୍ତେ ସ୍ୱାଧୀନତା ପାଇଅଛି। ଦ୍ୱିତୀୟରେ, 1000 ରାଜ୍ୟ ସ୍ଥାପିତ ହେବା ପୂର୍ବରୁ ଦୃଶ୍ୟ ପୃଥିବୀରୁ ପାପର ଅଭିଶାପ ଦୂରୀଭୂତ ହେବା ଉଚିତ। ଧର୍ମଶାସ୍ତ୍ର ଭାବବାଣୀ କରେ ଯେ ମରୁଭୂମି ଗୋଲାପ ଫୁଲ ପରି ପ୍ରସ୍ଫୁଟିତ ହେବ, କିନ୍ତୁ ପାପର ଅଭିଶାପ ଏହି ପୃଥିବୀରୁ ଏପର୍ଯ୍ୟନ୍ତ ଅପସାରିତ ହୋଇନାହିଁ। ତୃତୀୟରେ, ପୁରାତନ ନିୟମର ସାଧୁମାନଙ୍କର ପୁନରୁତ୍ଥାନ ସେହି 1000 ରାଜତ୍ୱର ଆରମ୍ଭରେ ଘଟିବ। ଯଦି ସେମାନେ ମହାକ୍ଲେଶ ପୂର୍ବରୁ ପୁନରୁତ୍ଥିତ ହେବେ, ତାହେଲେ ସେମାନଙ୍କୁ ଠିଆ ହୋଇ ସେହି 1000 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ, କିନ୍ତୁ ସେପରି କରିବା ସେମାନଙ୍କ ନିମନ୍ତେ ଆବଶ୍ୟକ ହେବ ନାହିଁ ଓ ପ୍ରଭୁ ସେମାନଙ୍କୁ ଉଠାଇବାକୁ ଯାଉନାହାନ୍ତି ଯେପର୍ଯ୍ୟନ୍ତ ମହାକ୍ଲେଶ ସମୟର ପରିସମାପ୍ତି ନ ଘଟିଛି। ଦାନିଏଲ ଭବିଷ୍ୟତ ବକ୍ତା ଏହାକୁ ଅତି ସ୍ପଷ୍ଟ କରିଦିଅନ୍ତି। କାରଣ ଦାନିଏଲ ପୁସ୍ତକର ବାର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ସେ ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇନାହିଁ ଏପରି ସଙ୍କଟର କାଳ ଉପସ୍ଥିତ ହେବ। ଆଉ ତୁମ୍ଭ ଗୋଷ୍ଠୀୟ ଯେ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ପୁଣି ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ, କେତେକ ଅନନ୍ତ ଜୀବନ ଓ କେତେକ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଏହା ଇସ୍ରାଏଲୀୟମାନଙ୍କ ବିଷୟ ନେଇ ପ୍ରକାଶ କରେ। ସେହି ମହାକ୍ଲେଶର ସମୟ ପରେ ପରେ ପୁରାତନ ନିୟମର ସାଧୁମାନଙ୍କର ପୁନରୁତ୍ଥାନ ହେବ। କେବଳ ଖ୍ରୀଷ୍ଟ ମୃତମାନଙ୍କୁ ଉଠାଇବେ, ତେଣୁ ସେ ସେହି ଉଦ୍ଦେଶ୍ୟ ନିମନ୍ତେ ନିଶ୍ଚିତ ଭାବେ ଆଗମନ କରିବେ। ଚତୁର୍ଥରେ, ପୁରାତନ ନିୟମର ସାଧୁମାନଙ୍କର ପୁନରୁତ୍ଥାନରେ ମହାକ୍ଲେଶର ସାଧୁମାନେ ସଂଯୁକ୍ତ ହୋଇଅଛନ୍ତି ଓ ସେମାନେ ଏକ ସହସ୍ର ବର୍ଷର ରାଜ୍ୟତ୍ୱରେ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରନ୍ତି। ଶେଷରେ, ଏକ ସହସ୍ର ବର୍ଷର ରାଜତ୍ୱ ହେଉଛି ଆଦର୍ଶ ସର୍ତ୍ତଗୁଡ଼ିକ ଅଧୀନରେ ମନୁଷ୍ୟର ଅନ୍ତିମ ପରୀକ୍ଷା। ଏହା ସେହିମାନଙ୍କ ନିମନ୍ତେ ଉତ୍ତର ଯେଉଁମାନେ କହନ୍ତି ମନୁଷ୍ୟ ମଧ୍ୟରେ ଏପରି କିଛି ତ୍ରୁଟି ନାହିଁ ଯାହାକି ପାରିପାର୍ଶ୍ୱିକ ପରିସ୍ଥିତି ଓ ଅବସ୍ଥାଗୁଡ଼ିକ ବଦଳାଇ ପାରିବ ନାହିଁ। ମନୁଷ୍ୟ ହେଉଛି ଜଣେ ଦୂରାରୋଗ୍ୟ ଓ ଅସଂଶୋଧନୀୟ ପାପୀ। ଏପରିକି ସେହି ଏକ ସହସ୍ର ବର୍ଷ ରାଜତ୍ୱର ଶେଷରେ ମଧ୍ୟ ସେ ତଥାପି ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବ। ମନୁଷ୍ୟ ହୃଦୟରେ ବିଦ୍ରୋହର ମନୋଭାବ ଓ ମନୁଷ୍ୟର ପତିତ ସ୍ୱଭାବ ଯେକୌଣସି ମନୁଷ୍ୟ ପକ୍ଷେ ବୁଝିବା ଅସମ୍ଭବ। ଈଶ୍ୱର ଯେପରି ଆମମାନଙ୍କୁ ଦେଖନ୍ତି, ଆମେ ଯଦି ନିଜକୁ ସେହିପରି ଦେଖିପାରୁଥାନ୍ତୁ ତାହେଲେ ଆମେ ନିଜକୁ ନିଜେ ଛିଡ଼ା ହୋଇପାରିନଥାନ୍ତୁ। କିନ୍ତୁ ଆମେ ଭାବୁ ଯେ ଆମେ ଅତି ଉତ୍ତମ ଓ ସୁନ୍ଦର ଲୋକ। କ'ଣ ଆମେ ନିଜକୁ ସେପରି ଭାବୁନା କି? ତେବେ ଏହି ଏକ ସହସ୍ର ବର୍ଷର ରାଜତ୍ୱ ସେହି ଅନନ୍ତକାଳୀନ ରାଜ୍ୟ ଆରମ୍ଭ ହେବା ପୂର୍ବରୁ ମନୁଷ୍ୟ ଜାତି ନିମନ୍ତେ ହେଉଛି ଅନ୍ତିମ ପରୀକ୍ଷା। ଏହି ଏକ ସହସ୍ର ବର୍ଷର ରାଜତ୍ୱ ହେଉଛି ପ୍ରାର୍ଥନା ପ୍ରତି ଈଶ୍ୱରଙ୍କର ପ୍ରତ୍ୟୁତ୍ତର। ଲେଖା ଅଛି, ତୁମ୍ଭର ରାଜ୍ୟ ଆସୁ। ଯେତେବେଳେ ଆମେ ଏହିପରି ପ୍ରାର୍ଥନା କରୁ, ତୁମ୍ଭର ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ, ତାହା ହିଁ ହେଉଛି ରାଜ୍ୟ ଯାହାକି ସେ ଏଠାରେ ଏହି ପୃଥିବୀରେ ସ୍ଥାପନ କରିବା ନିମନ୍ତେ ଯାଉଅଛନ୍ତି। ଆଉ ଏହାକୁ ଏକ ସହସ୍ର ବର୍ଷର ରାଜ୍ୟ ବୋଲି କୁହାଯାଏ, ଯାହାକୁ ଇଂରାଜୀରେ ମିଲେନିୟମ ବୋଲି କହନ୍ତି। ଏହା ହେଉଛି ଏକ ରାଜ୍ୟ ଯାହାକି ଦାଉଦଙ୍କୁ ପ୍ରତିଜ୍ଞା ସୂତ୍ରରେ ପ୍ରଦାନ କରାଯାଇଥିଲା, ଯାହାକି ଆମେ ଦ୍ୱିତୀୟ ସାମୁଏଲ ସାତ ପର୍ବର ବାର ପଦରୁ ସତର ପଦ ମଧ୍ୟରେ ଆଉ ତେଇଶ ପର୍ବର ପାଞ୍ଚ ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଏହାର ପ୍ରତିଷ୍ଠାକୁ ନେଇ ଈଶ୍ୱର ଏକ ଶପଥ ନେଲେ, ଯାହାକି ଗୀତ ସଂହିତା ଅଣାନବେ ପର୍ବର ଚଉତିରିଶ ପଦରୁ ସଇଁତିରିଶ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହା ହେଉଛି ଏକ ରାଜ୍ୟ ଯାହାକି ଗୀତ ସଂହିତାରେ ଓ ଭାଓବାଦୀମାନଙ୍କ ପୁସ୍ତକରେ ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି, ଯାହାକି ଆମେ ଗୀତ ସଂହିତା ଦୁଇ ପର୍ବର ପଞ୍ଚଚାଳିଶ ପଦ ଓ ଶହେ ଦଶ ପର୍ବରେ ଲକ୍ଷ୍ୟ କରିବାକୁ ପାରୁ। ସେହିପରି ଯିଶାୟ ଦୁଇ ପର୍ବର ପ୍ରଥମ ପାଞ୍ଚ ପଦ ମଧ୍ୟରେ, ଏଗାର ପର୍ବର ପ୍ରଥମ ନଅ ପଦ ମଧ୍ୟରେ, ଷାଠିଏ ପର୍ବରେ ଏବଂ ଏକଷଠି ପର୍ବର ତିନି ପଦରୁ ବାଷଠି ପଦ ମଧ୍ୟରେ, ଛଅଷଠି ପଦରେ ଏବଂ ଜିରିମିୟ ତେଇଶ ପର୍ବର ତିନି ପଦରୁ ଆଠ ପଦ ମଧ୍ୟରେ, ବତିଶ ପର୍ବର ସଇଁତିରିଶରୁ ଚଉରାଳିଶ ପଦ ମଧ୍ୟରେ ଏବଂ ଜିହିଜିକଲ ଚାଳିଶ ପର୍ବରୁ ଅଡ଼ଚାଳିଶ ପର୍ବ ମଧ୍ୟରେ ଏବଂ ଦାନିଏଲ ଦୁଇ ପର୍ବର ଚଉରାଳିଶ ଏବଂ ପଞ୍ଚଚାଳିଶ ପଦରେ, ସେହିପରି ମିଖା ଚାରି ପର୍ବର ପ୍ରଥମ ଆଠ ପଦରେ ଏବଂ ଜିଖରିୟ ବାର ପର୍ବର ଦଶ ପଦରୁ ଚଉଦ ପଦ ମଧ୍ୟରେ। ଏହି ସମସ୍ତ ଭାଓବାଦୀମାନେ ଏହି ରାଜ୍ୟ ବିଷୟ ନେଇ ପ୍ରକାଶ କଲେ। ଗୌଣ ଭାଓବାଦୀମାନେ, ମୁଖ୍ୟ ଭାଓବାଦୀମାନେ ପ୍ରକାଶ କଲେ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏହାକୁ ଛାଡ଼ିଦେଇନଥିଲେ। ଏହା ହେଉଛି ଏକ ରାଜ୍ୟ ଯାହାକି ଈଶ୍ୱରଙ୍କ କର୍ତ୍ତାପଣର ରାଜ୍ୟ, ଯାହା ଏଠାରେ ଏହି ପୃଥିବୀ ଉପରକୁ ଆସୁଅଛି। ବର୍ତ୍ତମାନ ସୈତାନକୁ ବନ୍ଧାଯିବା ବିଷୟ ନେଇ ଆମେ କିଛି ଅଧ୍ୟୟନ କରିବାକୁ ଯିବା। ପ୍ରକାଶିତ ବାକ୍ୟ କୋଡ଼ିଏ ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି, ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଶୃଙ୍ଖଳ ଥିଲା। ସେ ସେହି ସର୍ପ, ସେହି ପୁରାତନ ନାଗ ଅର୍ଥାତ୍ ଦିଆବଳ ଓ ଶୈତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ, ପୁଣି ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ। ଏହାପରେ ଅଳ୍ପକାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଏହି 20 ପର୍ବର ପ୍ରଥମ ତିନି ପଦ ମଧ୍ୟରେ ଏକ ସହସ୍ର ବର୍ଷ ଦୁଇଥର ପ୍ରକାଶ କରାଯାଇଅଛି ଓ ସମ୍ପୂର୍ଣ୍ଣ 6 ଥର ଏହି ପର୍ବ ମଧ୍ୟରେ ପ୍ରକାଶ କରାଯାଇଅଛି। ଏହା ସତ୍ୟ ଯେ ଏକ ସହସ୍ର ବର୍ଷ କେବଳ ଗୋଟିଏ ପର୍ବରେ ପ୍ରକାଶ କରାଯାଇଅଛି, ମାତ୍ର ଈଶ୍ୱର ଏହା 6 ଥର ପ୍ରକାଶ କରନ୍ତି। ସେ ଏହା ଅନ୍ୟ କିଛି ବିଷୟ ପ୍ରକାଶ କରିବା ଅପେକ୍ଷା ଅଧିକ ଥର ପ୍ରକାଶ କରନ୍ତି, ଯାହାକି ଲୋକମାନେ ଭାବନ୍ତି ଓ ଗୁରୁତ୍ୱ ପ୍ରଦାନ କରନ୍ତି, ଏହି କାରଣରୁ ଯେ ସେହିସବୁ ଥରେ ବା ଦୁଇଥର ଧର୍ମଶାସ୍ତ୍ରରେ ପ୍ରକାଶିତ ହୋଇଅଛି। କିନ୍ତୁ ଏଠାରେ ଏକ ସହସ୍ର ବର୍ଷ 6 ଥର ପ୍ରକାଶ କରାଯାଇଅଛି, ଆଉ ବିଶେଷରେ ଏଠାରେ ଏହା ଶୟତାନ ସମ୍ପର୍କରେ ପ୍ରକାଶ କରାଯାଇଅଛି, ଏହି କାରଣରୁ ଯେ ଏହି 1,000 ବର୍ଷର ରାଜ୍ୟ ସ୍ଥାପିତ ହେବା ପୂର୍ବରୁ ସେ ଏହି ପୃଥିବୀର ଦୃଶ୍ୟପଟରୁ ବିତାଡ଼ିତ ହେବା ଉଚିତ, ଆଉ ତାହାର ବିତାଡ଼ିତ ହେବା ବିଷୟ 1,000 ବର୍ଷର ରାଜ୍ୟତ୍ୱ ନିମନ୍ତେ ପଥ ଖୋଲିଦିଏ। ମନୁଷ୍ୟମାନେ ପୃଥିବୀକୁ ଶାନ୍ତି ଓ ସମୃଦ୍ଧି ଆଣିବା ନେଇ କଥାବାର୍ତ୍ତା କରନ୍ତି, ଆଉ ଏହିପରି ଅନେକ କିଛି ବିଷୟ। କିନ୍ତୁ ପୃଥିବୀର ଏହି ସମସ୍ତ ପଦ୍ଧତି ଶେଷରେ ଭଣ୍ଡଖ୍ରୀଷ୍ଟଠାରେ ଅର୍ପିତ ହେବ ଓ ସେ ଶାନ୍ତି ଓ ସମୃଦ୍ଧି ସାଧନ କରିବା ନିମନ୍ତେ ସମର୍ଥ ହେବ ନାହିଁ। ଯଦିଓ କିଛି ସମୟ ନିମନ୍ତେ ଏହା ଦେଖାଯିବ ସତେ ଯେପରି ସେ ସାଧନ କରିବ, କିନ୍ତୁ ଶୟତାନ ଯେପର୍ଯ୍ୟନ୍ତ ଏହି ପୃଥିବୀରେ ରହିଥିବ ସେ ପର୍ଯ୍ୟନ୍ତ ଆପଣ ଏହି ପୃଥିବୀରେ ଶାନ୍ତି ଓ ସମୃଦ୍ଧିର ବିଷୟକୁ ପ୍ରାପ୍ତ ହୋଇପାରିବେ ନାହିଁ କି ଏକ ଉତ୍ତମ ଆଦର୍ଶକୁ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ତାହା ସହିତ ଏକ ଆଦର୍ଶ ପରିସ୍ଥିତିକୁ ଆପଣ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଯୋହନ କହନ୍ତି, ସେ ସେହି ସର୍ପ, ସେହି ପୁରାତନ ନାଗ ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି 1,000 ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ। ଶୟତାନର ମହାଶକ୍ତିର ଅବୟକ୍ଷୟ ଘଟିଅଛି, କାରଣ ଜଣେ ସାଧାରଣ ଦୂତ ତାହାର କାରାରକ୍ଷକ ହୁଅନ୍ତି ଓ ତାହାକୁ ବାନ୍ଧି ଘେନିଯାଆନ୍ତି। ସେ ହେଉଛି ସେହି ଶୟତାନ ଯାହାକୁ ଆମେ ପ୍ରକାଶିତ ବାକ୍ୟ 12 ପର୍ବର 7 ପଦରୁ 9 ପଦ ମଧ୍ୟରେ ସର୍ବଜଗତର ପ୍ରବଞ୍ଚକ, ଦିଆବଳ ଓ ଶୈତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ ବୋଲି ଦେଖିଥିଲୁ, ଯେ କି ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହୋଇଥିଲା। ଲେଖା ଅଛି, ପୁଣି ତାହାକୁ ପାତାଳ କୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ। ଏହି ପାତାଳ କୁଣ୍ଡ ପ୍ରକୃତରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦ ନୁହେଁ, ମାତ୍ର ଏକ କାରାଗାର, ଯାହାକି ଆମେ 10 ପଦରେ ଲକ୍ଷ୍ୟ କରିବାକୁ ପାରିବା। ଲେଖା ଅଛି, ଏହାପରେ ଅଳ୍ପକାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। ଧର୍ମଶାସ୍ତ୍ର ମଧ୍ୟରେ କେତେକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ମଧ୍ୟରେ ଏହା ହେଉଛି ଏକ ମନ୍ତବ୍ୟ। ଈଶ୍ୱର ଥରେ ତାହାକୁ ବାନ୍ଧିବା ପରେ ପୁଣି କାହିଁକି ମୁକ୍ତ କରିବେ? ତେବେ ଏହି ପ୍ରଶ୍ନର ଉତ୍ତର ଆପଣ ଦେଇପାରିବେ ନାହିଁ କି ମୁଁ ମଧ୍ୟ ଦେଇପାରିବି ନାହିଁ। ଈଶ୍ୱର କାହିଁକି ତାହାକୁ ପୁନର୍ବାର ମୁକ୍ତ କରିବେ ତହିଁର କାରଣ ସେ ହିଁ କେବଳ ଜାଣନ୍ତି। ଏଥିରେ ଈଶ୍ୱରଙ୍କର ଏକ ମହତ୍ ଅଭିମତ ରହିଅଛି। ତେବେ ମୁଁ ବିଶ୍ୱାସ କରେ ଯେ ଈଶ୍ୱର ଏକ ଚମତ୍କାର କାର୍ଯ୍ୟକ୍ରମର ଆୟୋଜନ କରୁଅଛନ୍ତି, ଯାହାକି ତଥାପି ଆମମାନଙ୍କ ନିକଟରେ ପ୍ରକାଶିତ ହେବାକୁ ଅଛି। ଏହା ଦିନେ ପ୍ରକାଶିତ ହେବାକୁ ଯାଉଅଛି ଓ ସେ କେବଳ ଆମମାନଙ୍କୁ ଏତିକି କରିବାକୁ କହନ୍ତି, ତାହା ହେଉଛି ବିଶ୍ୱାସର ସହିତ ତାହାଙ୍କ ସହ ଚାଲିବା ନିମନ୍ତେ। ଆମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକ ଓ ସେ ଯାହା କିଛି କରୁଅଛନ୍ତି ତାହା ଯେ ଯଥାର୍ଥ, ତାହା ଜାଣିବା ତଥା ଗ୍ରହଣ କରିବା ଆବଶ୍ୟକ। କାରଣ ଈଶ୍ୱରଙ୍କର ଅଭିମତକୁ ଜାଣିବା ସାଧାରଣ ମନୁଷ୍ୟ ପକ୍ଷେ ଏତେ ସହଜ ନୁହେଁ। କିନ୍ତୁ ଏହା ନିଶ୍ଚିତ ଯେ ଆମେ ଯଦି ବିଶ୍ୱାସର ସହିତ ତାହାଙ୍କ ସହ ଚାଲିବା, ତାହେଲେ ଦିନେ ଆମେ ତହିଁର ଉତ୍ତର ପାଇପାରିବା। ଦୁଷ୍ଟତାର ସମସ୍ୟା ପ୍ରତ୍ୟେକ ଜୀବନରେ ଘଟିପାରେ। ଶୈତାନ ପ୍ରତ୍ୟେକଙ୍କ ଜୀବନରେ ସମସ୍ୟା ଆଣି ଠିଆ କରାଇପାରେ। ଜଗତରେ ଏପରି କେହି ଜଣେ ହେଲେ ନାହିଁ ଯାହାର କି ସମସ୍ୟା ନାହିଁ। ତେବେ ଏହାର ସମାଧାନର ଉତ୍ତର କେବଳ ଖ୍ରୀଷ୍ଟଙ୍କଠାରେ ଅଛି, କାରଣ ସେ ନିଜେ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ତେଣୁ ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ବିଶ୍ୱାସରେ ଚାଲିବା ଓ ତାହାଙ୍କୁ ଆମ ଜୀବନର ଚଲାପଥରେ ସାଥୀ କରିବା, ତାହେଲେ ସେ ଆମମାନଙ୍କୁ ଏକ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ଶକ୍ତି ଦେବେ ଓ ତହିଁର ଉତ୍ତର ଆମେ ଦିନେ ତାହାଙ୍କଠାରୁ ପାଇପାରିବା। ଈଶ୍ୱର ଶୈତାନକୁ 1,000 ବର୍ଷ ପର୍ଯ୍ୟନ୍ତ ବାନ୍ଧିବାକୁ ଥିଲା, କାରଣ ତା ନହେଲେ 1,000 ବର୍ଷର ରାଜ୍ୟ ସ୍ଥାପିତ ହୋଇପାରିବ ନାହିଁ। ଆସନ୍ତୁ ଏହାପରେ ମହାକ୍ଲେଶର ସାଧୁମାନେ କିପରି 1,000 ବର୍ଷ ଧରି ଖ୍ରୀଷ୍ଟଙ୍କ ସହିତ ରାଜ୍ୟତ କରନ୍ତି ତାହା ଲକ୍ଷ୍ୟ କରିବାକୁ ଯିବା। ପ୍ରକାଶିତ ବାକ୍ୟ 20 4 ଛଅ ପଦରେ ଏହିପରି ଲେଖା ଅଛି, ପରେ ମୁଁ ସିଂହାସନ ସମୂହ ଦେଖିଲି, ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା, ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରିନଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରିନଥିଲେ, ସେମାନଙ୍କର ଆତ୍ମାମାନଙ୍କୁ ଦେଖିଲେ, ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1,000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ଅବଶିଷ୍ଟ ମୃତ ଲୋକମାନେ ସେହି 1,000 ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ଓ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ସେହି ମହାକ୍ଲେଶର ସମୟରେ ଅନେକ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, କିନ୍ତୁ ସେମାନେ ପୁନର୍ବାର ସଜୀବ ହେବେ ଓ 1,000 ବର୍ଷ ଧରି ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ମହାକ୍ଲେଶର ସାଧୁମାନେ 1,000 ବର୍ଷ ନିମନ୍ତେ ସେହି 3.5 ବର୍ଷ ମଧ୍ୟରେ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବାକୁ ଯାଉଅଛନ୍ତି। ମୁଁ କହିପାରେ ଯେ ସେମାନେ ଅତି ଉତ୍ତମ ବିଷୟ ସାଧନ କରିବାକୁ ଯାଉଅଛନ୍ତି। ସେହି 3.5 ବର୍ଷ ଅତି କଷ୍ଟକର ଓ ଭୟଙ୍କର ସମୟ ହେବ, କିନ୍ତୁ ସେହି 1,000 ବର୍ଷ ଅତି ଚମତ୍କାର ସମୟ ହେବାକୁ ଯାଉଅଛି। ଅନୁମାନ କରନ୍ତୁ, ଏହି ପୃଥିବୀ ଉପରେ ଖ୍ରୀଷ୍ଟଙ୍କ ସହିତ ବାସ କରିବା ଓ ରାଜତ୍ୱ କରିବା କେତେ ଚମତ୍କାର ବିଷୟ ନ ହେବ। ଏହି ଭାବବାଣୀ ଧର୍ମଶାସ୍ତ୍ରର ଅନ୍ୟ ଯେକୌଣସି ଭାବବାଣୀ ପରି ଆକ୍ଷରିକ ଓ ସତ୍ୟ, ଓ ଏହାକୁ ଶାସ୍ତ୍ରର ଅନ୍ୟାନ୍ୟ ଅଂଶରେ ପ୍ରକାଶିତ ହୋଇଥିବା ଭାବବାଣୀ ସହିତ ମିଳାଇ ଏହାର ପ୍ରକୃତ ଭାଷାନ୍ତର କରିବା ଉଚିତ, କିନ୍ତୁ ଏହାକୁ କେବଳ ଆତ୍ମିକ ଅର୍ଥରେ ଭାଷାନ୍ତର କରି ଏହାକୁ ଏକ ଚିହ୍ନ ଆକାରରେ ଗ୍ରହଣ କରିବା ଏହାକୁ ଅତି ନିମ୍ନମାନର ଭାବବାଣୀରେ ପରିଣତ କରେ ଓ ଏହାର ପ୍ରକୃତ ଅର୍ଥକୁ ହରାଏ। କାରଣ ସିଂହାସନଗୁଡ଼ିକ ଆକ୍ଷରିକ, ଶହୀଦମାନେ ଆକ୍ଷରିକ, ଯୀଶୁ ହେଉଛନ୍ତି ଆକ୍ଷରିକ, ଈଶ୍ୱରଙ୍କ ବାକ୍ୟ ଆକ୍ଷରିକ, ପଶୁ ମଧ୍ୟ ଆକ୍ଷରିକ, ପ୍ରତିମୂର୍ତ୍ତି ଆକ୍ଷରିକ, ପଶୁର ଚିହ୍ନ ଆକ୍ଷରିକ, ଆଉ ସେମାନଙ୍କର କପାଳଗୁଡ଼ିକ ଓ ହସ୍ତଗୁଡ଼ିକ ଆକ୍ଷରିକ, ଓ 1,000 ବର୍ଷ ମଧ୍ୟ ଆକ୍ଷରିକ। ଏହି ସମସ୍ତ କିଛି ଆକ୍ଷରିକ। 1,000 ବର୍ଷର ଅର୍ଥ ହେଉଛି 1,000 ବର୍ଷ। ଈଶ୍ୱର ଯଦି ଏହାକୁ ଅନନ୍ତକାଳ ବୋଲି ଭାବିଥାନ୍ତେ ତାହେଲେ ସେ ସେହିପରି କହିଥାନ୍ତେ। ଯଦି ସେ ଏହାକୁ 500 ବର୍ଷ ବୋଲି ଭାବିଥାନ୍ତେ ତାହେଲେ ସେ ସେହିପରି କହିଥାନ୍ତେ। ଈଶ୍ୱର ଯାହା ଭାବନ୍ତି ସେ କ'ଣ ତାହା କରିପାରିବେ ନାହିଁ? ହଁ, ସେ କହିପାରିବେ, ଓ ସେ ଯେତେବେଳେ କହନ୍ତି 1,000 ବର୍ଷ, ସେ 1,000 ବର୍ଷ ବୋଲି ବୁଝନ୍ତି। ଏଠାରେ ଯେଉଁ ପୁନରୁତ୍ଥାନ ବିଷୟ ନେଇ ପ୍ରକାଶ କରାଯାଏ ଏହା ଆକ୍ଷରିକ ପୁନରୁତ୍ଥାନ। କାରଣ ଏହି ପୁନରୁତ୍ଥାନ ଶବ୍ଦ ନିମନ୍ତେ ଗ୍ରୀକ୍ ଭାଷାରେ ଯେଉଁ ଶବ୍ଦ ପ୍ରୟୋଗ କରାଯାଏ ତାହାର ଅର୍ଥ ହେଉଛି ଛିଡ଼ା ହେବା, ଏକ ଶାରୀରିକ ଭାବେ ପୁନରୁତ୍ଥାନ। ଏହା ହେଉଛି ଏକ ଆତ୍ମା ପକ୍ଷେ ଠିଆ ହେବା, ବରଂ କଷ୍ଟକର, ଓ ଯେଉଁମାନେ ଏହି ବିଭାଗକୁ ଆତ୍ମିକ ରୂପ ଦିଅନ୍ତି ଏକ ଆତ୍ମା କିପରି ଠିଆ ହୁଏ ତାହା ବୁଝାଇବା ନିମନ୍ତେ ଅସମର୍ଥ ହୁଅନ୍ତି। ଏହା ହେଉଛି ସେହି ଏକା ଶବ୍ଦ ଯାହାକି ଖ୍ରୀଷ୍ଟଙ୍କର ଓ ବିଶ୍ୱାସୀମାନଙ୍କର ପୁନରୁତ୍ଥାନ ନିମନ୍ତେ ପ୍ରେରିତ ପାଉଲଙ୍କ ଦ୍ୱାରା 1 ପର୍ବରେ ବ୍ୟବହୃତ ହୋଇଅଛି। ତେବେ ଯୋହନ କହନ୍ତି, ପରେ ମୁଁ ସିଂହାସନ ସମୂହ ଦେଖିଲି, ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନେ କିଏ? ମୋର ବିଚାରରେ ସେମାନେ ହେଉଛନ୍ତି ସେହିମାନଙ୍କର ଏକ ସମ୍ପୂର୍ଣ୍ଣ ସଂଖ୍ୟା ଯେଉଁମାନଙ୍କର ସେହି ପ୍ରଥମ ପୁନରୁତ୍ଥାନରେ ଅଂଶ ଅଛି, ଯାହାକି ସମସ୍ତ ଯୁଗର ଉଦ୍ଧାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଯୋଗ କରେ। ପ୍ରଥମ ପୁନରୁତ୍ଥାନ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସହିତ ଆରମ୍ଭ ହେଲା, ଏହାପରେ ଏହା ବିଶ୍ୱାସୀ ମଣ୍ଡଳୀର ପୁନରୁତ୍ଥାନକୁ ଅନୁସରଣ କରେ, ଯାହାକି ସେହି ମହାକ୍ଲେଶର ସମୟ ପୂର୍ବରୁ ମଣ୍ଡଳୀର ଉର୍ଦ୍ଧ୍ୱକୁ ନୀତ ହେବାରେ ପରିଲକ୍ଷିତ ହୁଏ, ଯାହାକି ପ୍ରକାଶିତ ବାକ୍ୟ 4 ଆମେ ଲକ୍ଷ୍ୟ କରିଅଛୁ। ଏହାପରେ ସେହି ମହାକ୍ଲେଶର ଶେଷରେ ଉଭୟ ମହାକ୍ଲେଶର ସାଧୁମାନଙ୍କର ଓ ପୁରାତନ ନିୟମର ସାଧୁମାନଙ୍କର ପୁନରୁତ୍ଥାନ ହେବ। ତେଣୁକରି ସରଳ ଭାବେ ଚିନ୍ତା କରିବାକୁ ଗଲେ ଆମକୁ ଏହି ଶିକ୍ଷା ମିଳେ ଯେ ଏହି ପୃଥିବୀ ଶେଷ ହେବାକୁ ଯାଉଅଛି, ଯୀଶୁ ଆଗମନ କରିବେ ଓ ମୃତମାନେ ଉତ୍ଥିତ ହେବେ। ସେ ଉତ୍ତମ ଲୋକମାନଙ୍କୁ ଗୋଟିଏ ପାର୍ଶ୍ୱରେ ଓ ଦୁଷ୍ଟମାନଙ୍କୁ ଅନ୍ୟ ପାର୍ଶ୍ୱରେ ରଖିବେ। ସେମାନେ ଅନନ୍ତ ମଧ୍ୟକୁ ଗମନ କରିବେ, ଆଉ ତାହା ହିଁ ହେଉଛି ବିଷୟବସ୍ତୁ। ପ୍ରିୟ ବନ୍ଧୁ, ଈଶ୍ୱର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅନୁସରଣ କରନ୍ତି। ସେ ସଦାସର୍ବଦା ସେହିପରି କରନ୍ତି, ଓ ସେ ଅତି ବୁଦ୍ଧିମାନର ସହିତ ତାହା ପରିଚାଳନା କରନ୍ତି। ମହାକ୍ଲେଶର ସାଧୁମାନେ ଓ ପୁରାତନ ନିୟମର ସାଧୁମାନେ ପ୍ରକୃତରେ ଏହି ପୃଥିବୀ ଉପରେ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ। ମଣ୍ଡଳୀ ଯାହାକି ଖ୍ରୀଷ୍ଟଙ୍କର କନ୍ୟା ନୂତନ ଜେରୁସାଲମରେ ବାସ କରିବ, ଯେଉଁଠାରେ ସେ ସେହି ଉଚ୍ଚୀକୃତ ସ୍ଥାନରୁ ତାହାଙ୍କ ସହିତ ରାଜତ୍ୱ କରେ,
ଓ ମୁଁ ବିଶ୍ୱାସ କରେ ଈଶ୍ୱରଙ୍କ ସୃଷ୍ଟିର ଉପରେ ଅନେକାଂଶରେ ରାଜତ୍ୱ କରେ। ଖ୍ରୀଷ୍ଟ ସେହି ନୂତନ ଜେରୁସାଲମରୁ ଏହି ପୃଥିବୀ ଉପରେ ଥିବା ପୁରାତନ ଜେରୁସାଲମକୁ ତଳ ଉପର ହୋଇ ଯିବା ଆସିବା କରିବେ। ଆଉ ମୁଁ ଭାବେ ଯେ ମଣ୍ଡଳୀ ମଧ୍ୟ ଏହାର ସ୍ୱର୍ଗୀୟ ଗୃହ ଓ ପୃଥିବୀ ମଧ୍ୟରେ ଯାତାୟତ କରିବ। ଉଭୟ ଇସ୍ରାଏଲର ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକ ମହାଜନତା ନ ମରି ସ୍ୱାଭାବିକ ଶରୀରରେ ସେହି ରାଜ୍ୟରେ ପ୍ରବେଶ କରିବେ। ଏହି ଲୋକମାନେ ହେଉଛନ୍ତି ଜଣେ ସେହିମାନଙ୍କ ସହିତ ଏକତ୍ର ହୋଇ ଯେଉଁମାନେ ସେହି ଏକ ସହସ୍ର ବର୍ଷର ରାଜତ୍ୱ ସମୟରେ ଜନ୍ମଗ୍ରହଣ କରନ୍ତି ଓ ଯେଉଁମାନେ ସେହି ଏକ ସହସ୍ର ବର୍ଷର ରାଜତ୍ୱ ସମୟରେ ପରୀକ୍ଷିତ ହୋଇଅଛନ୍ତି। ଖ୍ରୀଷ୍ଟ ଯେପରି ତାହାଙ୍କର ମହିମାନିତ୍ୱ ଶରୀରରେ ତାଙ୍କର ପ୍ରେରିତମାନଙ୍କ ସହିତ ଓ ଅନୁଗମନକାରୀମାନଙ୍କ ସହିତ ମିଳିତ ହେଲେ, ସେହିପରି ମଣ୍ଡଳୀ ମଧ୍ୟ ଗୌରବାନ୍ୱିତ ଶରୀରରେ ଏହି ପୃଥିବୀ ଉପରେ ସେମାନଙ୍କର ସ୍ୱାଭାବିକ ଶରୀରରେ ଅସଂଖ୍ୟ ଜନତାଙ୍କ ସହିତ ମିଳିତ ହେବେ। ଗୌରବାନ୍ୱିତ ଶରୀରରେ ମଣ୍ଡଳୀ ସେହି ଆକାଶ ମଣ୍ଡଳକୁ ଯିବା ନିମନ୍ତେ ସମର୍ଥ ହେବ। ତାହା ହିଁ ହେବ ପ୍ରଥମ ଥର ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନେ ଆକାଶ ମଣ୍ଡଳରେ ଭ୍ରମଣ କରିବା ନିମନ୍ତେ ସମର୍ଥ ହେବେ। ଲେଖା ଅଛି, ସେମାନେ ଈଶ୍ୱରଙ୍କର ଯାଜକ ହେବେ। ଇସ୍ରାଏଲର ସମଗ୍ର ବଂଶକୁ ଦର୍ଶାଏ ଏହା ଇସ୍ରାଏଲ ନିମନ୍ତେ ଈଶ୍ୱରଙ୍କର ପ୍ରକୃତ ଅଭିମତ ରହିଥିଲା। ଯାତ୍ରା ପୁସ୍ତକ 19:6 ଆମେ ଏହିପରି ପାଠ କରୁ, ପୁଣି ତୁମେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ଏହିସବୁ କଥା ତୁମେ ଇସ୍ରାଏଲ ସନ୍ତାନମାନଙ୍କୁ କୁହ। ଅବ୍ରାହମ ତାହାଙ୍କ ପରିବାର ମଧ୍ୟରେ ଜଣେ ଯାଜକ ଥିଲେ। ମହାଯାଜକ ହାରଣଙ୍କ ପରିବାର ସହିତ ଲେବୀୟ ଗୋଷ୍ଠୀ ଯାଜକୀୟ ଗୋଷ୍ଠୀ ଥିଲେ। ଏଠାରେ ଏହି ପୃଥିବୀ ଉପରେ ଈଶ୍ୱରଙ୍କ ଦ୍ୱାରା ଶାସିତ ରାଜ୍ୟରେ ଇସ୍ରାଏଲର ସମଗ୍ର ଗୋଷ୍ଠୀ ଯାଜକରେ ପରିଣତ ହେବେ। ଧର୍ମଶାସ୍ତ୍ର ମଧ୍ୟରେ ଅନ୍ୟ କୌଣସି ସମୟ ଅପେକ୍ଷା ଏହି 1000 ବର୍ଷର ରାଜତ୍ୱ ନେଇ ଅନେକ ଭାବବାଣୀ ରହିଅଛି। ପୁରାତନ ନିୟମର ଭାଓବାଦୀମାନଙ୍କର ରାଜ୍ୟ ଥିଲା ମୁଖ୍ୟ ବିଷୟବସ୍ତୁ। ଗୌଣ ଭାଓବାଦୀମାନଙ୍କର ବିଷୟ ନେଇ ଆମେ ଅତି ଅଳ୍ପ ଶୁଣିବାକୁ ପାରୁ, ତଥାପି ସେମାନେ ସମସ୍ତେ ସେହି 1000 ବର୍ଷ ପ୍ରତି ଆଗକୁ ଦୃଷ୍ଟି କରନ୍ତି ଯେଉଁ ରାଜ୍ୟକି ଏହି ପୃଥିବୀ ଉପରକୁ ଆସୁଅଛି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏହା ହେଉଛି ଏକ ମହାନ ଭରସାର ବିଷୟ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুণিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা
পথ প্রদর্শিকা ট্রান্সওয়াল রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001। ଠିକଣାଟି ଆଉ ଥରେ ଲେଖିନିଅନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସୱାର୍ଲ୍ଡ ରେଡ଼ିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
প্রভাতি বিহঙ্গ গাইলি সে হত খ্রিস্ট উঠিলে মুকুল রহিছি সমাধি দুয়ার গারে ভুলি সন্তাপ সুখ জাগ জাগ জাগ।